ଆଜି ଆମର ଫାଇନାନ୍ସ ସବ୍ କମିଟିର ମିଟିଂ ବସିଥିଲା। ସେଠି ଆମର ଏଇ ବର୍ଷର ବଜେଟ୍, ଯାହାକି ସେ ବଜେଟ୍ ସମୟରେ ମ୍ୟାନେଜମେଣ୍ଟ କମିଟି ନ ହେବା କାରଣରେ ହେଇପାରିନଥିଲା, ସେଇଟା ଡିଟେଲରେ ଡିସ୍କସନ୍ ହେଇଯାଇଛି। ଆମର ବଜେଟ୍ ଟୋଟାଲ 190 କୋଟି ଟଙ୍କାର ଫାଇନାନ୍ସ କମିଟିରେ ଆଜି ଆପ୍ରୁଭ୍ କରାହେଇଛି। ତା ଭିତରେ ରେଭେନ୍ୟୁର ସରପ୍ଲସ୍ ପ୍ରାୟ 21 କୋଟି ଟଙ୍କାର ରହିବ। ଆମର ରେଭେନ୍ୟୁର ମେନ୍ ଇନକମ୍ ଆମେ ଏକ୍ସପେକ୍ଟ କରୁଛୁ ଏଇ ବର୍ଷେ ଗୋଟେ ଇନକ୍ରିଜ୍ ହେବ କ୍ୱାରିଜ୍କୁ ଧରିକିରି, ଯାହା ଆପଣମାନେ ଜାଣିଛନ୍ତି ପଥର କ୍ୱାରି ଗୁଡ଼ାଏ ଅଛି ମହାପ୍ରଭୁଙ୍କର, ସେଇଟା ଆମର ଏନ୍ଭାୟରମେଣ୍ଟାଲ କ୍ଲିୟରେନ୍ସ ହେଇପାରିନଥିଲା, ଏବେ ପ୍ରାୟ ପ୍ରୋସିଜର ତା'ର ସରିବାକୁ ଆସିଗଲାନି। ଆମେ ଏକ୍ସପେକ୍ଟ କରୁଛୁ ପ୍ରାୟ 15-18 କୋଟି ଟଙ୍କା ଏଇ ବର୍ଷେ ସେ ବାବଦରେ ଆମେ ପାଇବୁ। ସେହି ହିସାବରେ ଲ୍ୟାଣ୍ଡ ସେଲ୍ରେ ନୂଆ ଡୋନେସନ୍ ସ୍କିମ୍ସ ଏସବୁ ମିଶିକରି ଆମେ ରିଭେନ୍ୟୁ ଆମର ଯାହା ଆମଦାନୀ ଅଛି ସେଇଟା ବଢ଼ିବ ଆମର ଆଶା ଅଛି। ଖର୍ଚ୍ଚ ହିସାବରେ ଆମେ ରଥଯାତ୍ରା ନୀତିକାନ୍ତି ପାଇଁ ଯାହା ଯାହା ଖର୍ଚ୍ଚ ଦରକାର ଅଛି ସେସବୁ ପ୍ରୋଭିଜନ୍ କରାହେଇଛି। ସେବକ ୱେଲଫେୟର୍ର 2 ମେନ୍ ଜିନିଷ ଉପରେ ଆମେ ଧ୍ୟାନ ଆପ୍ରୁଭ୍ କରିଛୁ, ସେଇଟା ହେଲା ଗୋଟେ ସ୍ୱାସ୍ଥ୍ୟ ଆଉ ଗୋଟେ ଶିକ୍ଷା ଉପରେ। ଶିକ୍ଷାର ଗୁରୁକୁଲ ପାଇଁ ବି ପ୍ରୋଭିଜନ୍ କରାହେଇଛି, ଯାହା ସ୍କଲରସିପ୍ ଆମେ ଦେଉଛୁ ତା ପାଇଁ ବି ପ୍ରୋଭିଜନ୍ କରାହେଇଛି। ଏବେ ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି, ୟା ପରେ ଆମର ଛତିଶା ନିଯୋଗ ନୀତି ସବ୍ କମିଟିର ମିଟିଂ ହେଇଥିଲା। ଛତିଶା ନିଯୋଗ ସବ୍ ନିଯୋଗ ମିଟିଂରେ ଆମର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଜି ନିଆହେଇଛି। ପ୍ରଥମେ ହେଲା ଆମର ଯେଉଁ କାର୍ତ୍ତିକ ମାସ ଆସୁଛି ତା'ର ନୀତିକାନ୍ତି ଆପ୍ରୁଭ୍ କରାହେଇଛି। ସେଇ ଭିତରେ ନିଷ୍ପତ୍ତି କ୍ରମେ ଆମେ ଯାହା ଆଗରୁ ବି ନୋଟିଫାଏ କରୁଥିଲୁ କି 15 ତାରିଖରେ ଦଶହରା ଅଛି, ସୋ ଦଶହରା ଦିନେ ଶ୍ରୀମନ୍ଦିରର ଜନସାଧାରଣ ପାଇଁ ମହାପ୍ରଭୁଙ୍କ ଦର୍ଶନ ଲାଭ କରିବା ପାଇଁ ବନ୍ଦ ରହିବ। 16 ତାରିଖରେ ଭସାଣୀ ଅଛି, ତ ସେଇ ସେକେଣ୍ଡ ହାଫ୍ରେ ସେଠାରେ କଟକଣା ରହିବ। ତାପରେ ଯାହା ଆଗରୁ ଆମେ କୁମାର ପୂର୍ଣ୍ଣିମା ପାଇଁ ନୋଟିଫାଏ କରୁଥିଲୁ କି ବନ୍ଦ ରହିବ, ସେଇଟା ବନ୍ଦକୁ ଆଜି ସମସ୍ତଙ୍କୁ ଅନୁରୋଧ କ୍ରମେ, ସମସ୍ତଙ୍କ ନିଷ୍ପତ୍ତି କ୍ରମେ ସେଇଟା ବନ୍ଦ ରହିବ ନାହିଁ। କୁମାର ପୂର୍ଣ୍ଣିମା ଦିନେ ମହାପ୍ରଭୁଙ୍କୁ ଦର୍ଶନ ଲାଭ କରିବା ପାଇଁ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ରହିବ। ତାପରେ ଆମର ନେକ୍ସଟ ମାସ ପାଇଁ ବି ଆଜି ନିଷ୍ପତ୍ତି ନିଆହେଇଛି କି ସଣ୍ଡେ ଛଡ଼ା କେଉଁ କେଉଁ ଦିନ ବନ୍ଦ ରଖିବା ପାଇଁ। ଆମର ଆଜି ନିଷ୍ପତ୍ତି କ୍ରମେ 4 ତାରିଖ ଦୀପାବଳି, 16 ଏକାଦଶୀ ଓ 19 ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣିମା, ଏଇ 3 ଦିନ ନଭେମ୍ବର ମାସରେ ବନ୍ଦ ରହିବ। ବିକଜ ଆପଣମାନେ ଜାଣିଛନ୍ତି କୋଭିଡ଼ର ସଂକ୍ରମଣ ଏବେ ବି ଜାରି ରହିଛି, କିଛି କିଛି କେସ୍ ହେଉଛି, ତ ଆମକୁ ଏଇ ପର୍ବପର୍ବାଣି ସମୟରେ ଟିକେ ଗୋଟେ ବାଲାନ୍ସ କରିକରି ଆମକୁ ନିଷ୍ପତ୍ତି ନେବାର ଥିଲା। ସେହି ହିସାବରେ ଆମେ ଯାହା ରିଭାଇଜ୍ SOP ଅଛି ସେଇଟା ଆମେ ଦିନେ 2 ଦିନ ଭିତରେ ଜାରି କରିଦେବୁ। ତୃତୀୟ କଥା ହବିଶାଲି ଉପରେ, ସେ ଉପରେ ଆମେ କିଛି ଏ ବର୍ଷ ପ୍ରୋଭିଜନ୍ ନାହିଁ, ଏ ବର୍ଷ ବନ୍ଦ ରହିବ ବ୍ୟବସ୍ଥାଟା। ଅର୍ ଏଇଟା ବି ନିଷ୍ପତ୍ତି ହେଇଛି କି ଆମେ ଆପଣ ସମସ୍ତଙ୍କ ମାଧ୍ୟମରେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ କି ମାଆ ମାନେ ଏଇଟାକୁ ଆଭଏଡ଼ କରନ୍ତୁ ବିଲକୁଲ ଆସିବାଟା ସେଇ ସମୟରେ, ବିକଜ ତାଙ୍କର ଯାହା କୋମର୍ବିଡ଼ିଟିଜ୍ ଏଜ୍ ଫ୍ୟାକ୍ଟର ଏସବୁ ରହୁଛି, କୋଭିଡ଼ର ନିଶ୍ଚୟ ଏବେ ବି ସମ୍ଭାବନା ରହିଛି। ସବୁବେଳେ ଆମେ ସମସ୍ତଙ୍କୁ ଅନୁରୋଧ କରିବୁ କି ଯେମିତି ସେମାନେ ଆଭଏଡ଼ କଲେ ସମସ୍ତଙ୍କ ସେଇଟା ତାଙ୍କ ପାଇଁ ଭଲ ରହିବ। ତାପରେ 2 ଜିନିଷର ଆଜି ଡିସ୍କସନ୍ ହେଇଛି, ସମସ୍ତେ ଛତିଶଗଡ଼ ନିଯୋଗରେ ସମସ୍ତେ ଚାହୁଁଥିଲେ ବହୁତ ସମୟରୁ କି ଯାହା ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପ ପାରିତ ହେଇଥିଲା ମନ୍ଦିର ପ୍ରଶାସନ ତରଫରୁ ଓଡ଼ିଶା ସରକାରଙ୍କର ସାଙ୍ଗରେ ଯାହା କାର୍ଯ୍ୟକ୍ରମ ହାତକୁ ନିଆହେଇଛି, ସମସ୍ତେ ଚାହୁଁଥିଲେ କି କାର୍ଯ୍ୟକ୍ରମ ଆରମ୍ଭ ହେଉ, ଆମର ଫିଲ୍ଡରେ ବି କାର୍ଯ୍ୟକ୍ରମ ଆରମ୍ଭ ହେଉ, ତ ସେ ପାଇଁ 18 ତାରିଖକୁ ସେରିମୋନିଆଲ ଷ୍ଟାର୍ଟ କାମର ହେବ। ଅନରେବଲ୍ ଚିଫ୍ ମିନିଷ୍ଟର ଏଇଟାକୁ ଆରମ୍ଭ କରିବେ, ତା ସଙ୍ଗେ ବାକି ସମସ୍ତେ ଗେଷ୍ଟମାନଙ୍କ କିଏ କ'ଣ ହେବ, ପୁରା କୋଭିଡ଼ କଟକଣା ହିସାବରେ ବି ହେବ। ମିନିମମ୍ ଯେତେ 350-350 ଲୋକ ହେବେ, ସବୁ ସୋସିଆଲ ଡିଷ୍ଟାନ୍ସିଂ ନର୍ମସ୍କୁ ପାଳନ କରିକିରି 18 ତାରିଖ ଶ୍ରୀମନ୍ଦିର
ସାହିବରେ
ଦୋଲବେଦୀ କୋନା ଓ ଗୁରୁଦ୍ୱାର ମଝିରେ ଯାହା ଜାଗା ଅଛି ସେଇ ଐଶାନ କୋନାରେ ସେଇଟା ଆମର ସମସ୍ତେ କହିଲେ ବାସ୍ତୁ ହିସାବରେ ଭଲ, ସେଇ ହିସାବରେ କରା ହେବ। ହଁ, ଆମ ପାଖରେ ଏମ୍ଏସ୍ସି ଆସିଗଲା। ତ ତାପରେ ଓର ଦୁଇଟା ଜିନିଷ ଉପରେ ଆଜି ଡିସ୍କସନ୍ ହେଇଛି। ଗୋଟେ ହେଲା ଆମର ପାରମ୍ପରିକ ବେଶଭୂଷା। ସୋ ମନ୍ଦିରର ସେବକ, ମନ୍ଦିରର ପ୍ରଶାସନର ଲୋକ ଯିଏ ମନ୍ଦିର ପ୍ରଶାସନରେ ଅଛନ୍ତି, ତା ସଙ୍ଗେ ସଙ୍ଗେ ଯିଏ ଦର୍ଶନ ପାଇଁ ଆସନ୍ତି, ସମସ୍ତଙ୍କ କ'ଣ କରିହେବ। ବହୁତ ମନ୍ଦିରରେ ପାରମ୍ପରିକ କିଛି ନା କିଛି କଟକଣା ସବୁବେଳେ ରହିଛି। ଆମେ ବି ବହୁତ ଇନ୍ଷ୍ଟାନ୍ସ ପାଉଛୁ, ଲୋକମାନେ ଜିନ୍ସ ପିନ୍ଧି ଏଇ ପିନ୍ଧି କରି ସର୍ଟ ସବୁରେ ଯାଉଛନ୍ତି। ସେଇଟା ଯାହା ତାର ପ୍ରଥମ ପର୍ଯ୍ୟାୟରେ ଆଜି ଯାହା ନିଷ୍ପତ୍ତି ହେଲା ମୁଁ ଆପଣଙ୍କୁ ଜଣାଇବି। ତାର ଇମ୍ପ୍ଲିମେଣ୍ଟ ହେଲା ପରେ, ତାକୁ ଦେଖିଲା ପରେ ଦ୍ୱିତୀୟ ପର୍ଯ୍ୟାୟର ନିଷ୍ପତ୍ତି ନିଆହେବ। ପ୍ରଥମ ପର୍ଯ୍ୟାୟରେ ନିଷ୍ପତ୍ତି ହେଲା କି ଭିତରକାଠ ଭିତରେ ଯେଉଁ ସେବକମାନେ ଯାଉଛନ୍ତି କିମ୍ବା ଯେଉଁ ମନ୍ଦିର ପ୍ରଶାସନର କର୍ମଚାରୀ ଯାଉଛନ୍ତି, ସେମାନେ ପାରମ୍ପରିକ ବେଶଭୂଷାରେ ହିଁ ଯିବେ। ତ ଗର୍ଭଗୃହରେ, ଗର୍ଭଗୃହରୁ ଭିତରକାଠ ଭିତରେ ପୋଖରିଆ ଯାହା କହନ୍ତି ଜାଗାକୁ, ସେଇ ଭିତରେ ସ୍ଥିର ପାରମ୍ପରିକ ବେଶଭୂଷାରେ ହିଁ ସମସ୍ତେ ଯାଇପାରିବେ। ତ ସେ ପାଇଁ ଆମର ନିଷ୍ପତ୍ତି ହେଲା ଏବେ କୁମାର ପୂର୍ଣ୍ଣିମା। କୁମାର ପୂର୍ଣ୍ଣିମା ପରେ ପରଦିନ ଠାରୁ ସେବକମାନଙ୍କର ଯିଏ ଯାଉଛନ୍ତି ସେମାନେ ପାରମ୍ପରିକ ବେଶଭୂଷାରେ, ଭିତରକାଠ ଭିତରେ ଯାହା ଯାଉଛନ୍ତି ସେମାନେ ପାରମ୍ପରିକ ବେଶଭୂଷାରେ ଯିବେ। ଆଉ ତାପରେ ଦୀପାବଳିର ଗୋଟେ ଦିନ ପରେ, ତା ମାନେ 5 ତାରିଖକୁ, 5 ତାରିଖରୁ ମନ୍ଦିର ପ୍ରଶାସନର ବି ଚର୍ଚ୍ଚା କିମ୍ବା କିଏ JTP କିଏ ଯିବାକୁ ପଡ଼ୁଛି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ, ସେମାନେ ବି ସେର ପାରମ୍ପରିକ ବେଶଭୂଷାରେ ହିଁ ଭିତରକାଠ ଭିତରକୁ ଯିବେ। ପୋଖରିଆ ଓ ଗର୍ଭଗୃହରେ ବିନା ପାରମ୍ପରିକ ବେଶଭୂଷାରେ ଯାଇପାରିବେ ନାହିଁ। ଏଇଟା ଆମର ଗୋଟେ ଉଦ୍ୟମ ଅଛି କି ଆମର ସଂସ୍କୃତିକୁ ଏମିତି ଆଗକୁ ନେବା ପାଇଁ। ମୋର ଆମର ଆଶା ଅଛି କି ଆମେ ଏଇଟାକୁ ଆଜି ସମସ୍ତେ ଏକମତ ହେଲେ ଏ ଉପରେ, ଏଇଟା କାର୍ଯ୍ୟକାରୀ ହେଲା ପରେ ତାପରେ ଆମେ ନେକ୍ସଟ ପାର୍ଟକୁ ଯିବା। ସେଟା ପରେ ଗୋଟେ ଗୋଟେ ଷ୍ଟେପ୍ ନେଇକରି ଯିବା। ଗୋଟେ ଯେତେବେଳେ ଗୋଟେ ନୂଆ କିଛି ବି ବ୍ୟବସ୍ଥା କରାଯାଏ, ସେ ବ୍ୟବସ୍ଥା ସବୁବେଳେ ଆମ ମତରେ ସମସ୍ତେ ଯାକର ମତ ଥିଲା ଗୋଟେ ଷ୍ଟାଗର୍ଡ ହେଇକରି ହେବାର କଥା, ଗୋଟେ ଷ୍ଟେପ୍ ବାଇ ଷ୍ଟେପ୍ ହେଇକରି ହେବାର କଥା କି ପ୍ରଥମେ ଗୋଟେ ସବୁରୁ ଯାହା ସବୁରୁ ପବିତ୍ର ଜାଗାଟା ଆଗରୁ ତାକୁ କରାଯାଉ, ତାପରେ ଯେ ଯେ ଦ୍ୱାର ଆମର ଧରନ୍ତୁ ଭିତରକାଠ ଭିତରେ କରାଯିବ, କ'ଣ କରାହେବ, ବିକଜ ସେଠି ଦର୍ଶନ ପାଇଁ ବି ଆସୁଛନ୍ତି, ଆମର ଦର୍ଶନାର୍ଥୀ ବି ଆସୁଛନ୍ତି, ମହାପ୍ରଭୁଙ୍କର ଭକ୍ତଗଣ ଆସୁଛନ୍ତି, ସେମାନଙ୍କ ପାଇଁ କିଛି କରିବାର ଅଛି କି। ସେ ଗୋଟେ ଗୋଟେ ଷ୍ଟେପ୍ ନେଇକରି ଆମେ ଯିବୁ। ଆଉ ଆମର ଆଶା ଅଛି କି ସମସ୍ତଙ୍କ ସହଯୋଗରେ ଏଇଟା ଆମେ ଆଗକୁ ନେଇପାରିବୁ। ତାପରେ ଆମର ବାକି ଯାହା ଦର୍ଶନର କିଛି କିଛି ବହୁତ ଗୁଡ଼ାଏ ସୁଝାବ ଆସିଛି, ସେ ସୁଝାବ ଉପରେ ଆମେ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନର କଲେକ୍ଟର, SP ସମସ୍ତେ ବସିକରି ସେସବୁ ସୁଝାବକୁ ନେଇକରି ଓର ବ୍ୟବସ୍ଥାରେ କ'ଣ ଠିକ୍ କରିବା ପାଇଁ କ'ଣ କ'ଣ କରିବାର ଅଛି, କେମିତି ସମସ୍ତେ, ବିକଜ ସମସ୍ତେ ଗୋଟେ ହିଁ ଜିନିଷ ଚାହୁଁଛନ୍ତି କି ଯେତେ ବି ଭକ୍ତ ଆସିଲେ ସେମାନେ ଯେମିତି ସୁରୁଖୁରୁ ସବୁରୁ ଭଲରୁ ଭଲରେ ଦର୍ଶନ କରିପାରିବେ। ତାପରେ ମୁଁ ଗୋଟେ ଜିନିଷ ଆପଣମାନଙ୍କ ମାଧ୍ୟମରେ ସମସ୍ତଙ୍କୁ କହିବାକୁ ଚାହୁଁଛି, ଏ ଯାହା ଗୋଟେ ଘଟଣାଟି ହେଇଛି, ସେ ସେ ଘଟଣାଟା ଯାହା ହେଇଛି ଏଇଟା ଗୋଟେ ବହୁତ ଦୁଃଖଦର ଘଟଣା। ସମସ୍ତେ ୟା ଉପରେ ସମସ୍ତଙ୍କର ଗୋଟେ ମତ ଥିଲା କି ଏଇଟା ଉପରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କଥା କରିବାର ଅଛି। ତା ସଙ୍ଗେ ସଙ୍ଗେ ଗୋଟେ ହିଁ ଜିନିଷ ଲେକିନ୍ ମୁଁ ଆପଣଙ୍କ ମାଧ୍ୟମରେ ସମସ୍ତଙ୍କୁ କହିବାକୁ ଚାହୁଁଛି, ଯାହା ଗୋଟେ ଘଟଣା ହେଉଛି ଆମକୁ ସେ ଘଟଣାକୁ ସେ ଘଟଣାରେ ସୀମିତ ରଖିକରି ଆମର ତର୍ଜମା କରିବାର କଥା। ଗୋଟେ ଯାହା ସେ ଏଇ ହିସାବରେ କିଛି ମାଧ୍ୟମରେ କଥାବାର୍ତ୍ତା ଉଠିବା ଆରମ୍ଭ ହେଇଯାଉଛି କି ସେବକମାନେ କଲେ ଏମିତି ହେଲା, ମୋର ଅନୁରୋଧ ଆପଣ ସମସ୍ତଙ୍କୁ ରହିବ, ଆପଣ ସମସ୍ତଙ୍କ ମାଧ୍ୟମରେ
ପୋଲିସ ତଥ୍ୟ ଆଧାରରେ ଏ ଖବର ପ୍ରସାରଣ କରାଯାଇଛି।
ସେଇଟା ଆମେ ଟିକେ, ଏଇଟା ସେନ୍ସିଟିଭ୍ ମ୍ୟାଟର ବହୁତ ଅଛି, ସମସ୍ତଙ୍କ ଲୋକଙ୍କର ଆସ୍ଥାର ପ୍ରଶ୍ନ ଅଛି
ସାର୍। ଗୋଟେ ଯାହାକୁ ଜଣଙ୍କୁ ଦାୟିତ୍ୱ ଦିଅନ୍ତୁ ଯେ କି ଏଭଳି ଘଟଣା ଘଟିଲେ ଇମିଡିଏଟଲି ସିଏ ସାମ୍ନାକୁ ଆସିବେ, ସିଏ ପ୍ରତିକ୍ରିୟା ଦେବେ, ସେହି ଅନୁସାରେ
ଏଇଟା ଗୋଟେ ଭଲ ପ୍ରସ୍ତାବ ଦେଇଛନ୍ତି। ସେଇଟା ମେନ୍ ହେଲା, ଦେଖନ୍ତୁ କ'ଣ ହୁଏ, ସମସ୍ତଙ୍କୁ ଜଣାଇବାର ବି ଅଛି, ଗୋଟେ ଘଟଣା ହେଇଛି, ଲୁଚାଇବାର ଏଇଟା ଭିତରେ କିଛି ନାହିଁ। ବଟ୍ ଯେତେବେଳେ ଆମେ ଜାଣୁଛୁ କି ଗୋଟେ ଗୋଟେ ସେନ୍ସିଟିଭ୍ ଜିନିଷ, ଗୋଟେ ଆସ୍ଥାର କେନ୍ଦ୍ର ଅଛି ସମସ୍ତଙ୍କର, ତ ଆମର ଗୋଟେ ଗୁରୁ ଦାୟିତ୍ୱ ଟିକେ ଅଧିକା ହେଇଯାଏ। ସେଇ ନ୍ୟୁଜ୍ ବିଚ୍ରେ, ସେଇ ନ୍ୟୁଜ୍ ଅଲଗା ଜାଗାରେ ଗୋଟେ ଅଲଗା, ଏଠି ଲେକିନ୍ ଆକ୍ସନ୍ ନେବାର ଅଛି। ଆକ୍ସନ୍ ଯେତେ କଡ଼ାରୁ କଡ଼ା ହେବ ଆମେ ନିଶ୍ଚୟ କରିବୁ, ସେରେ କିଛି ଦୋରାଏ ନାହିଁ। ଲେକିନ୍ ଆମେ ସେଲ୍ଫ ରିଷ୍ଟ୍ରେନ୍, ଯାହାକୁ କହନ୍ତି, ଠିକ୍ ଶବ୍ଦଟା କହିପାରୁନି ଓଡ଼ିଆର, ସେଲ୍ଫ ରିଷ୍ଟ୍ରେନ୍ରେ ଟିକେ ଆପଣ ସମସ୍ତଙ୍କୁ ଅନୁରୋଧ କରିବି। ଆମର ଯେଉଁ ଐତିହ୍ୟ କରିଡ଼ର ପ୍ରକଳ୍ପ ଅଛି, ଯାହାକୁ କି ଶ୍ରୀମନ୍ଦିର ପ୍ରକଳ୍ପ ପରିକ୍ରମା ପ୍ରକଳ୍ପ SMPP ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହିସାବରେ ଆମେ କହୁଛୁ, ତାର କାମ ଆରମ୍ଭ ହେବ, ସେରିମୋନିଆଲ କାମ ଆରମ୍ଭ ହେବ। ଫାଉଣ୍ଡେସନ ଷ୍ଟୋନ୍ ଆମେ ଏଇଟାକି କହିବାକୁ ଚାହୁଁନୁ, ବଟ୍ ସେଇ ହିସାବରେ ସେରିମୋନିଆଲ କାମ ଆରମ୍ଭ ହେବ। ସେ ପ୍ରୋଗ୍ରାମରେ ଅନରେବଲ୍ ଚିଫ୍ ମିନିଷ୍ଟର ଆସି ଯୋଗଦାନ ଦେବେ, ସେ ତାଙ୍କ ମୁଖ୍ୟ ଆକର୍ଷଣ ହିସାବରେ ରହିବେ। ବଟ୍ ଏଇ ଯେଉଁ କାର୍ଯ୍ୟକ୍ରମ ଅଛି, ଏଇଟା ଗୋଟେ ଧାର୍ମିକ କାର୍ଯ୍ୟକ୍ରମ ହିସାବରେ, ଆଜି ଆମର ଦେଉଲ ପୁରୋହିତ ଆମର ସେବକମାନଙ୍କ ସାଙ୍ଗରେ ଅଲଗା ଅଲଗା ମିଟିଂ ସମସ୍ତଙ୍କ ସାଙ୍ଗରେ ହେବ, କି ପରମ୍ପରା ହିସାବରେ ଏହି କାର୍ଯ୍ୟକ୍ରମ ଗୋଟେ ଯେତେବେଳେ କିଛି କାମ ମନ୍ଦିରକୁ ରିଲେଟେଡ଼୍ ହେବାକୁ ଯାଉଛି, ହୋମ ହିସାବରେ ହେବାର କଥା, ଯେଉଁ ହିସାବରେ ଆମର ଦେଉଲ ପୁରୋହିତ ଆମର ସେବକମାନେ କହିବେ, ଫାଇନାଲ୍ କରିବେ, ସେହି ହିସାବରେ ହେବ। ଜାଗାଟା, ସେ ଜାଗାଟା ମୁଁ କହୁଥିଲି ଐଶାନ୍ୟ କର୍ଣ୍ଣ, ଆମର ନର୍ଥ ଇଷ୍ଟ କର୍ଣ୍ଣ, ମାନେ ନର୍ଥ ଦ୍ୱାର ଯାହା ଅଛି, ଉତ୍ତର ଦ୍ୱାର, ଉତ୍ତର ଦ୍ୱାରରୁ ଆଗକୁ ଯାହା ଖାଲି ଜାଗା ଅଛି, ସେଇ ସେଇ ସମୟରେ ଶୁଭ ଆରମ୍ଭ କରିକିରି କାମ ଆରମ୍ଭ କରାଯିବ, ଭୂମି ପୂଜନ ହବ। ମହାପ୍ରସାଦ ପାଇଁ ଆଜି ଯାହା ଡିସ୍କସନ ହେଲା, ତା ପାଇଁ ଗୋଟେ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କ ପାଖରେ ଗୋଟେ ମିଟିଂ ହେଇକିରି ବ୍ୟବସ୍ଥା କରାଯିବ।
ସାର୍, ଧର୍ମ ମାସ କାର୍ତ୍ତିକରେ ସ୍ଥାନୀୟ ବାସିନ୍ଦାମାନେ ବିଶେଷ କରି ଦର୍ଶନ କରିଥାନ୍ତି,
ଦେଖନ୍ତୁ ଆମ ପାଖରେ ଗୋଟେ ପଟେ ଅଛି ନିରାପତ୍ତା ଅର୍ ସୁରକ୍ଷାର କଥା, କେଉଁ ହିସାବରେ ଆମ ଯାହା ଯେତେବେଳେ ଆମେ ସବୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ, ଆମର ଗୋଟେ କମିଶନ ଅଫ୍ ଇନକ୍ୱାରି ଥିଲା, କମିଶନ ଅଫ୍ ଇନକ୍ୱାରିର ରିପୋର୍ଟ ହିସାବରେ ଥିଲା, ସେହି ହିସାବରେ ଅଧିଗ୍ରହଣ ଆରମ୍ଭ ହେଲା, ତ ସେହି ହିସାବରେ ଗୋଟେ ବ୍ୟବସ୍ଥା ଅଛି। ସେ ବ୍ୟବସ୍ଥାରେ ଯଦି ପରିବର୍ତ୍ତନ କିଛି ବି ହେବ, ତ ଆମକୁ ନିଶ୍ଚୟ ସମସ୍ତଙ୍କୁ କଥା ହେଇକରି ସିକ୍ୟୁରିଟି ଆଙ୍ଗଲ, ସେଫ୍ଟି ଆଙ୍ଗଲ ସବୁ ଉପରେ ଡିସ୍କସନ ହେଇକରି ହେବ। ଆମେ ତା ଉପରେ ଆମେ ଆଜି ଖବର ନେଇଛୁ, ସେଟା କଟକଣା ରହିବ, ହବିଷ୍ୟାଳି ମାନଙ୍କର ଯାହା ପ୍ରୋଗ୍ରାମ ହୁଏ ସବୁବେଳେ ଦର୍ଶନ ନର୍ମାଲ କରିବେ। ଲେକିନ୍ ଆମର ଆଡଭାଇସ ହେଲା, ଆମେ ଆଡଭାଇସ ହେଲା ଆମ ତରଫରୁ, ନ ଆସିଲେ ଭଲ, ବିକଜ ସେଇଟା ସ୍ୱାସ୍ଥ୍ୟ ଦୃଷ୍ଟିରୁ ସେମାନଙ୍କର ଯାହା ଏଜ୍ ଗ୍ରୁପ୍, ଇଟ୍ ଇଜ୍ ଓନ୍ଲି ଆଡଭାଇସ, ଯଦି ଆସିବେ ଦର୍ଶନ କରିବେ।